ମୁଁ ସୁଶାନ୍ତ ରାଉତ, ଆପଣ 21 ନମ୍ବର ୱାର୍ଡରୁ ମୁଁ କହୁଛି। ଆମର ବି ଯାହା ବି ସମସ୍ୟା ବି ସାହିର ହଉଛି, ସେସବୁ ଆମେ ଯାଇକି ତାଙ୍କୁ ପାଖରେ ପହଞ୍ଚି ତାଙ୍କର ସବୁ ସମସ୍ୟା ଆମେ ଦୂର କରୁଛୁ ଏବଂ ତାଙ୍କୁ ଜନହିତ ବାଣୀ ମାଧ୍ୟମରେ ଆମେ ତାଙ୍କୁ ସୂଚନା ଦଉଛୁ। ଏଇସବୁ ମାଧ୍ୟମରେ ସେମାନେ ତାଙ୍କର ଉପକୃତ ହେଇପାରୁଛନ୍ତି ଏବଂ କୋଉଠି ଟ୍ୟୁବୱେଲ ଖରାପ ହେଇଯାଇଛି ଏବଂ କୋଉଠି ଲାଟ୍ରିନ୍ ତାର ଜାମ୍, ଏସବୁ ବ୍ୟବସ୍ଥା ଆମେ ତାଙ୍କ ପାଖରେ ପହଞ୍ଚଉଛୁ ଆଉ ସେମାନଙ୍କୁ ମଧ୍ୟ ବୁଝଉଛୁ, ଆଉ ସେମାନେ ଆସି ଏସବୁ ଦ୍ୱାରା ସମସ୍ତେ ଉପକୃତ ହେଇପାରୁଛନ୍ତି। ତେଣୁକରି ଜନହିତ ବାଣୀକି ସେଥିପାଇଁ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।